श्रीमद्भागवत में अष्टम स्कंद तृतीय अध्याय श्लोक 8 और 9। न विद्यते तेजस्य च जन्म कर्म वा न नाम रूपे गुण दोष एव वा तथापि लोकापय संभवाय जः स्व मायया तानि अनुकालं गच्छति तस्मै नमः वर्षाय ब्रह्मणे अनंतशक्तये अरूपाय रूपाय नमः आश्चर्यकर्मणे। ट्रांसलेशन: द सुप्रीम पर्सनालिटी ऑफ गॉडहेड हैज नो मटेरियल बर्थ एक्टिविटीज नेम फॉर्म क्वालिटीज और फॉल्ट्स टू फुलफिल द पर्पज फॉर विच दिस मटेरियल वर्ल्ड इज क्रिएटेड एंड डिस्ट्रॉयड ही कम्स इन द फॉर्म ऑफ ए ह्यूमन बींग लाइक लॉर्ड रामा Lord Krishna by his original internal potency. He has immense potency and in various forms, all free from material contamination. He acts wonderfully. He is therefore the Supreme Brahman. I offer my respects to him. In the Vishnu Purana it is said, Gunascha dosascha mune vyatita samasta kalyana gunatmako hi. The Supreme Personality of Godhead has no material form, qualities or faults. He is spiritual and is the only reservoir of all spiritual qualities. As stated in Bhagavad Gita 4.8, by the Supreme Personality of Godhead, paritranaya sadhuna vinashaya cha duskrutam. The Lord's activities of saving the devotees and annihilating the demons are transcendental. Anyone annihilated by the Supreme Personality of Godhead gets the same result as a devotee who is protected by the Lord. Both of them are transcendentally promoted. The only difference is that a devotee goes directly to the spiritual planets and becomes an associate of the Supreme Lord, whereas demons are promoted to Brahmaloka, the impersonal effulgence of the Lord. Both of them, however, are transcendentally promoted. The Lord's killing or annihilating of the demons is not exactly like the killing of this material world. Although he appears to act within the modes of material nature, he is nirguna, above the modes of nature. His name is not material, otherwise how could one get liberation by chanting Hare Krishna, Hare Ram? The names of the Lord like Rama and Krishna are non-different from the person Rama and Krishna. Thus by chanting the Hare Krishna mantra, one constantly associates with Rama and Krishna, the Supreme Personality of Godhead, and therefore becomes liberated. A practical example is Ajamila, who always remained transcendental to his activities simply by chanting the name Narayana. If this was true of Ajamila, what is to be said of the Supreme Lord? When the Lord comes to this material world, he doesn't become a product of matter. This is confirmed throughout Bhagavad Gita. Janma karma chame dibhyam abhijanti mang mudha manusing tanumasritam Bhagavad Gita 4.9. Therefore, when the Supreme Personality of Godhead, Rama or Krishna, descends to act transcendentally for our benefit, we should not consider him an ordinary human being. When the Lord comes, he does so on the basis of his spiritual potency. Sambhavami Atmaya, Bhagavad Gita 4.6. Because he is not forced to come by the material energy, he is always transcendental. One should not consider the Supreme Lord an ordinary human being. Material names and forms are contaminated, but spiritual names and spiritual form are transcendental. Om Jnanati Mirandasya Jnanan Janusrakya Chakshur Mritam Jena Dasmi Sri Gurave Namaha. Hare Krishna. Then, Eyo Stuti Gajendra Prastuti Stuti वर्णना करुचे तेणु ये स्तुतिर बर्तमान कहते 8 और 9 ये न विद्यते जस्य च जन्म कर्म बा भगवान जन्म एवं कर्म साधारण व्यक्ति भली नुहे एवं भगवान नाम रूप गुण दोष इत्यादि जदि बा किसी रही सब साधारण प्राकृत नुह तथापि लोकापय संभवाय जह सो माया तानि अनुकालम ऋच्छति। तेणु भगवान कर जो आसंदी ଜନ୍ମ ନଥିଲେ ମଧ୍ୟ ସେ ଜନ୍ମ ନିଅନ୍ତି, ତାଙ୍କର କର୍ମ ନଥିଲେ ମଧ୍ୟ, କର୍ମର ଆବଶ୍ୟକତା ନଥିଲେ ମଧ୍ୟ ସେ କର୍ମ କରନ୍ତି, ଏବଂ ତାଙ୍କର ଯେଉଁ ନାମ ରୂପ ଗୁଣ ଲୀଳା ସବୁ ରହିଛି ଏସବୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ। ଲୋକାପେୟ ସମ୍ଭବାୟ ଏଇ ଜଗତର ପାଳନ ପାଇଁ ଭଗବାନ ଆସନ୍ତି। ସ୍ୱମାୟା ସେ ଯେଉଁ ଆସନ୍ତି ଭଗବାନ କାହା ଦ୍ୱାରା ବାଧ୍ୟ ହେଇକିରି ଆସନ୍ତି ନାହିଁ, ଭଗବାନ ସମ୍ଭବାମୀ ଯୁଗେ ଯୁଗେ ଆତ୍ମମାୟା ନିଜର ଅନ୍ତରଙ୍ଗ ଶକ୍ତି ବଳରେ ଭଗବାନ ଆସନ୍ତି। ଜୀବ ଯେଉଁ ଆସେ ସେ ଆସେ ବହିରଙ୍ଗା ପ୍ରକୃତିର ଅଧୀନରେ ଆସେ, କର୍ମଣା ଦୈବ ନେତ୍ରେଣ ଜନ୍ତୁର୍ଦେହ ଉପଭୋତାଇ। ତେଣୁ ଭଗବାନ ଆସନ୍ତି ତାଙ୍କର ଅନ୍ତରଙ୍ଗ ଶକ୍ତିରେ ଆସନ୍ତି, ଏବଂ ତାନି ଅନୁକାଳ ମୃଚ୍ଛତି ସମ୍ଭବାମୀ ଯୁଗେ ଯୁଗେ ବିଭିନ୍ନ ସମୟରେ ଭଗବାନ ଆସନ୍ତି, ପ୍ରତି ଯୁଗରେ ଭଗବାନ ଆସନ୍ତି, କାରଣ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ବିଶେଷ ଭାବରେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଏ ଭୌତିକ ଜଗତରେ ଅନେକ ଲୀଳା କରନ୍ତି। ତେଣୁ ଭଗବାନ ଯେଉଁ ଜନ୍ମ ନିଅନ୍ତି ଏବଂ ଯେଉଁ କର୍ମ କରନ୍ତି, ବିଦୁର ତାଙ୍କର ଭାଗବତମ ତୃତୀୟ ସ୍କନ୍ଧରେ ଏଇ ସ୍ତୁତିଟି କରିଛନ୍ତି, ତୃତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ ଏକଥା ବିଦୁର କହୁଛନ୍ତି ଉଦ୍ଧବଙ୍କୁ, ଯେ ଭଗବାନଙ୍କର ଯେଉଁ ଜନ୍ମ କର୍ମ ସବୁ ରହିଛି ଏସବୁ ଅଦ୍ଭୁତ। ଭଗବାନ ଯେଉଁ କର୍ମାଣି ଅନିହାସ୍ୟ, ସାଧାରଣତଃ ଲୋକମାନେ ଯେଉଁ କର୍ମ କରନ୍ତି, ଚତୁର୍ଥ ଅଧ୍ୟାୟ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଷୋହଳ ଶ୍ଳୋକରେ ଏଇଟା କୁହାହଉଛି, ସେ ଭଗବାନ ଯେଉଁ କର୍ମ କରନ୍ତି, ଆମେ ଯେଉଁ କର୍ମ କରୁଛେ ଆମର ଆବଶ୍ୟକତା ରହିଛି, କିଛି ଆବଶ୍ୟକତା ରହିଛି ସେଥିପାଇଁ ଆମେ କର୍ମ କରୁଛେ। ଯଦିଓ ସରକାର କହିଛନ୍ତି 60 ବର୍ଷରେ ଜଣେ ଅବସର ନେବେ, କିନ୍ତୁ ତଥାପି 60 ବର୍ଷ ପରେ ମଧ୍ୟ ପୁଣି ଲୋକ କର୍ମ କରୁଛନ୍ତି, କାହିଁକି ନା ତାଙ୍କର ଅର୍ଥ ଆବଶ୍ୟକ। କିନ୍ତୁ ଭଗବାନଙ୍କର କୌଣସି ଅର୍ଥ ଆବଶ୍ୟକତା ନାହିଁ, ଯେତେ ଅର୍ଥ ଦରକାର ସବୁ ଭଗବାନ ନିଜର କ'ଣ ସମସ୍ତଙ୍କର ଅର୍ଥ ଭଗବାନ ପ୍ରଦାନ କରୁଛନ୍ତି। ଏକ ବହୁନାମ ଯେଉଁ ବିଧାତି କାମାନ, ଭଗବାନ ନିଜର କୌଣସି ଆବଶ୍ୟକତା ନାହିଁ, ଏବଂ ଅନ୍ୟମାନଙ୍କର ଯାହାର ଯାହା ଆବଶ୍ୟକତା ଅଛି ଭଗବାନ ସେସବୁ ପୂରଣ କରନ୍ତି। ଏକ ବହୁନାମ ଯେଉଁ ବିଧାତି କାମାନ, ଭଗବାନ ଏକ, କିନ୍ତୁ ସମସ୍ତଙ୍କର ଅନନ୍ତ କୋଟି ଜୀବଙ୍କର ଆବଶ୍ୟକତାକୁ ଭଗବାନ ପୂରଣ କରନ୍ତି। ତେଣୁ ତାଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ କର୍ମ କରନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଉତ୍ସିଦେଉ ଇମେ ଲୋକା ନ କୁର୍ଯ୍ୟାତ କର୍ମଚେଦହଂ ଶଙ୍କରସ୍ୟ କର୍ତ୍ତାସ୍ୟାହଂ ଉପହନ୍ୟାମ ଇମାଂ ପ୍ରଜା। ଭଗବାନ ଯଦି କର୍ମ ନ କରିବେ ତାହେଲେ ଲୋକମାନେ ଉତ୍ସନ୍ନ ହୋଇଯିବେ, ଉତ୍ସିଦେଉ ଲୋକମାନେ ବିନାଶ ହୋଇଯିବେ, କାହିଁକି ନ କୁର୍ଯ୍ୟାତ କର୍ମ ଶଙ୍କରସ୍ୟ କର୍ତ୍ତାସ୍ୟାହଂ ଉପହନ୍ୟାମ ଇମାଂ ପ୍ରଜା। ଭଗବାନ କର୍ମ କରୁନାହାନ୍ତି କହି ଅନ୍ୟମାନେ ମଧ୍ୟ କର୍ମ ବନ୍ଦ କରିଦେବେ, ତେଣୁ ଆଦ୍ୱାରା ସମାଜରେ ବିଭିନ୍ନ ଉତ୍ପାଦ ସୃଷ୍ଟି ହେବ। ତେଣୁ ଭଗବାନ ଏହି କର୍ମ କରନ୍ତି, କିନ୍ତୁ ଭଗବାନଙ୍କର କର୍ମ ଏଭଳି ଯେଉଁମାନେ ଜାଣିବେ ସେହି କଥା ତାହେଲେ ସେମାନେ ମଧ୍ୟ କର୍ମ ବନ୍ଧନରେ ପଡ଼ିବେ ନାହିଁ। ନମି କର୍ମାଣି ଲିମ୍ବନ୍ତି ନମି କର୍ମ ଫଳେ ସୃହା ଇତିମାନ ଯେଉଁ ଅଭିଜ୍ଞାନାନ୍ତି କର୍ମ ବିହୀନ ସର୍ବଧ୍ୟତି। ଆମେ ଯେଉଁ କର୍ମ କରୁଛେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ ନହେଲେ ତାହେଲେ ସେ ଆମେ କର୍ମ ବନ୍ଧନରେ ପଡ଼ୁଛେ। ସାଧାରଣତଃ ଲୋକମାନେ କହନ୍ତି ଭଗବାନଙ୍କୁ ଆରାଧନା କରିବା କ'ଣ ଦରକାର, ମନ୍ଦିର ଯିବା କ'ଣ ଦରକାର, ଆମେ ଭଲ କର୍ମ କରିବା। ଭଲ କର୍ମ କଲେ ମଧ୍ୟ ତାର ବନ୍ଧନ ରହିଛି, କର୍ମର ପ୍ରତିକ୍ରିୟା ରହିଛି। ଭଲ କର୍ମ କଲେ ଆମେ ଉନ୍ନତ ଲୋକକୁ ଯିବା, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା, ଭଲ କର୍ମ କରିବା ଦ୍ୱାରା ଆମେ ଉର୍ଦ୍ଧ୍ୱ ଲୋକକୁ ଯିବା, କିନ୍ତୁ ଉର୍ଦ୍ଧ୍ୱ ଲୋକକୁ ଗଲେ ମଧ୍ୟ ସେଠି ମଧ୍ୟ ଏଇ ଜନ୍ମ ମୃତ୍ୟୁ ଜରାବ୍ୟାଧି ଭୋଗ କରିବାକୁ ପଡ଼ିବ। ସେଥିପାଇଁ ଭଗବାନ କହୁଛନ୍ତି ଭଗବତ ଗୀତାରେ, ఆబ్రహ్మ భువన లోక పునరావర్తిన అర్జున. బ్రహ్మలోకటు అరవకరి సమస్త లోకరే ఈ పునరావర్తిన రహిచి జన్మమృత్యు రహిచి లాగి రహిచి. ତେଣୁ ସାଧାରଣତଃ ଲୋକମାନେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁନାହାନ୍ତି ତାହେଲେ ସେ କର୍ମ ବନ୍ଧନରେ ପଡ଼ିବେ। ଭଲ କର୍ମ ପାପ କର୍ମ କଲେ ନର୍କ ଭୋଗ କରିବେ, ପୁଣ୍ୟକର୍ମ କଲେ ସ୍ୱର୍ଗ ଭୋଗ କରିବେ। ଏଭଳି ଭାବରେ କର୍ମ ବନ୍ଧନ ରହିଛି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁଛନ୍ତି ସେତେବେଳେ ସେ କର୍ମ ବନ୍ଧନରୁ ମୁକ୍ତ ହେଉଛନ୍ତି। ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମ ବନ୍ଧନ। ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ ନହେଲେ ତାହେଲେ ଆମେ କର୍ମ ବନ୍ଧନରେ ପଡ଼ିବା। ତେଣୁ ଭଗବାନଙ୍କର ଯେଉଁ କର୍ମ ସେ ହେଉଛି ଦିବ୍ୟ, ଜନ୍ମ କର୍ମ ତେବେ ଦିବ୍ୟ, ସେ କଥା କହୁଛନ୍ତି ଗଜେନ୍ଦ୍ର ଯେ ନ ବିଦ୍ୟତେ ଯଶ୍ୟ ଚ ଜନ୍ମ କର୍ମ ବା। ତାଙ୍କର ପ୍ରକୃତରେ ଜନ୍ମ ନାହିଁ, ସେ ଅଜନ୍ମା, ଅଜୋ ବିଷନ୍ ବୟାତ୍ମା ଭୂତାନାମ ଈଶ୍ୱର ବିଷନ୍। ତାଙ୍କର କୌଣସି ଜନ୍ମ ନାହିଁ, କିନ୍ତୁ ସେ ଜନ୍ମ ନେଉଛନ୍ତି, ଜୀବମାନଙ୍କ କଲ୍ୟାଣ ପାଇଁ ଆସୁଛନ୍ତି ଭଗବାନ। ଏବଂ ତାଙ୍କର କୌଣସି କର୍ମର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ କର୍ମ କରୁଛନ୍ତି। ବିଦୁର ସେ କଥା ଉଦ୍ଧବ ସେ କଥା କହୁଛନ୍ତି କର୍ମାଣି ଅନ୍ୟସ୍ୟ ଭବୋ ଭବିଷ୍ୟତି। ଭଗବାନଙ୍କର ଭଗବାନ ହେଉଛନ୍ତି ଅଭାବ, ତାଙ୍କର ଅଜନ୍ମା ସେ, କିନ୍ତୁ ସେ ଜନ୍ମ ନେଉଛନ୍ତି। ଦୁର୍ଗା ଶ୍ରେୟଥାରି ଭୟାତ୍ ପଳାୟନ, ଦୁର୍ଗରେ ଆଶ୍ରୟ ନେଉଛନ୍ତି ଯେଭଳି ଭାବରେ ଦ୍ୱାରକାରେ ଆଶ୍ରୟ ନେଇଥିଲେ ଭଗବାନ। ହରିଭୟାତ୍ ପଳାୟନ, ଅଷ୍ଟାଦଶ ବାର ଯେତେବେଳେ ଜରାସନ୍ଧ ଯୁଦ୍ଧ କରିଥିଲେ, ମଥୁରା ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଭଗବାନ ପଳାୟନ କରିଥିଲେ। ତେଣୁ ଭଗବାନ ଦାକ୍ଷିଣାତ୍ୟରେ ରଣଚୋ ବୋଲି ପୂଜିତ ହେଉଛନ୍ତି। ଭଗବାନ ରଣ ତ୍ୟାଗ କରି ଗଲେ ମଧ୍ୟ ସେ ପୂଜିତ ହୁଅନ୍ତି। ଯଦି ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନଙ୍କୁ ଯେ କ୍ଷତ୍ରିୟର କର୍ମ ହେଉଛି ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧେ ଚାପିୟ ପଳାୟନ ଦାନ ଈଶ୍ୱର ଭାବସ୍ୟ କ୍ଷତ୍ର କର୍ମ ସ୍ୱଭାବଜମ୍। ଏ ଯୁଦ୍ଧରେ ପଳାୟନ ନ କରିବା ହେଉଛି କ୍ଷତ୍ରିୟର କର୍ମ, କିନ୍ତୁ ଭଗବାନ ନିଜେ ଯୁଦ୍ଧରୁ ପଳାୟନ କରିଥିଲେ। ଏସବୁ ଭଗବାନଙ୍କର ଦିବ୍ୟ କର୍ମ ସବୁ। ତେଣୁ ଦୁର୍ଗାଶ୍ରୟଥାରି ଭୟାତ୍ ପଳାୟନ କାଳାତ୍ମନୋ, ଯଦିଓ ପ୍ରକୃତରେ ସେ ହେଉଛନ୍ତି କାଳ, ଭଗବତ ଗୀତାରେ ଯେଉଁ ଭଗବାନ କହିଲେ କାଳସ୍ମି ଲୋକକ୍ଷୟ ପ୍ରବୃଦ୍ଧ, ମୁଁ ସମସ୍ତ ଲୋକମାନଙ୍କ ବିନାଶ କରିବା ପାଇଁ କାଳ ରୂପରେ ଏଠି ଉପସ୍ଥିତ ରହିଛି। କିନ୍ତୁ ତଥାପି ସେ ଭୟରେ ପଳାୟନ କରୁଛନ୍ତି, ମା ଯଶୋଦାଙ୍କର ଭୟରେ ପଳାୟନ କରୁଥିଲେ, ଛଡ଼ିର ଭୟରେ ପଳାୟନ କରୁଥିଲେ। ତେଣୁ ସେ କ୍ରନ୍ଦନ ରୁଦନ୍ତଂ ମୁହୁର୍ନେତ୍ର ଯୁଗ୍ମ ମୃଦନ୍ତଂ, କ୍ରନ୍ଦନ କରୁଛନ୍ତି ମାଙ୍କର ଭୟରେ। ଭଗବାନଙ୍କର ଏଭଳି ସବୁ ଦିବ୍ୟ ଅଦ୍ଭୁତ ଲୀଳା ସବୁ ରହିଛି। ତେଣୁ ଦୁର୍ଗାଶ୍ରୟଥାରି ଭୟାତ୍ ପଳାୟନ କାଳାତ୍ମନ ଯତ୍ ପ୍ରମଦା ଯୁତାଶ୍ରମ, ଭଗବାନ ଅନେକ 16,108 ରାଣୀ ବିବାହ କରିଛନ୍ତି ଦ୍ୱାରକାରେ, ଏବଂ ବୃନ୍ଦାବନରେ ଅନେକ ଗୋପୀଙ୍କ ସହିତ ଲୀଳା କରିଛନ୍ତି, ରାସ ଲୀଳା କରିଛନ୍ତି, ପ୍ରମଦା ଯୁଦ୍ଧାଶ୍ରୟ। କିନ୍ତୁ ସ୍ୱାତ୍ମନ ରତେ, ସେ ସେଥିରେ ଆନନ୍ଦ ପାଇବା ପାଇଁ କରନ୍ତି ନା, ସେ ହେଉଛନ୍ତି ଆତ୍ମ, ନିଜ ଆତ୍ମାରେ ଆନନ୍ଦିତ ହୁଅନ୍ତି ସେ, ସଚ୍ଚିଦାନନ୍ଦ ବିଗ୍ରହ ସେ, ଆନନ୍ଦ ତାଙ୍କ ଭିତରୁ ଆସୁଛି। ତେଣୁ ଏସବୁ କଥା ଖିଦ୍ୟତି ଧିବିଧାମିହ, ଉଦ୍ଧବ କହୁଛନ୍ତି ଏହିସବୁ ମୋର ବୁଦ୍ଧିକୁ ମୋହ କରିଦେଉଛି, ଦୁଃଖ ପହଞ୍ଚାଉଛି, ଭଗବାନ ଏଭଳି ସବୁ କରୁଛନ୍ତି କାର୍ଯ୍ୟ କିଭଳି। ଖିଦ୍ୟତି ଧିବିଧାମିହ, ତେଣୁ ଭଗବାନଙ୍କର ଗଜେନ୍ଦ୍ର ତାଙ୍କର ସ୍ତୁତି କହୁଛନ୍ତି ନ ବିଦ୍ୟତେ ଯଶ୍ୟ ଜନ୍ମ କର୍ମ ବା ନ ନାମ ରୂପେ ଗୁଣଦୋଷ ଏବ ବା। ଭଗବାନଙ୍କର ଯେଉଁ ନାମ ରୂପ, ଭଗବାନଙ୍କର ଭଗବାନ କହିଲେ କୌଣସି ନାମ ନାହିଁ, ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ। ଏଭଳି ଭାବରେ ଅନେକ रहिचि ब्रह्म परमात्मा भगवान इत्यादि भगवान का नाम कुआ जाऊ नहीं क्षेत्र किंतु तथापि भगवान का नाम रहिचि अनेक नाम रहिचि भगवान का अष्टोत्तर शतनाम आसन बन्नास्त्रव्यस्य गुण तनु जलम तनु शुक्लो रक्त तथा पीत इदानीं कृष्णतांगता कृष्ण नाम रहिचि मुख्य नाम कृष्ण नाम राखे गर्ग ध्यान ते जानिया गर्ग मुनि जानी पहले तंकर नाम हो कृष्ण तंकर लीला अनुसार तंकर रूप अनुसार तंकर लीला अनुसार तंकर गुण अनुसार तंकर कर्म नाम सब रहिबो दशोदा रखिलो नाम श्रीनंद रखिलो नाम नंदिर नंदन दशोदा रखिलो नाम जदुपति साधन एभली भावे अनेक भक्त मैंने भगवान नामकरण करिसंति एवं विशेष भाव से दामोदर रूप से यही मसरे यहाँ मसटा नाम हूँ दामोदर मस नाम हूँ दामोदर माँ उदर से दाम बा रसी को बंधन करते दामोदर हो गले जीव गोस्वामी प्राण धन हे जय राधा दामोदर राधा दामोदर राधे एवं भाव में भगवान अनेक नाम रही गुण यद्यो भगवान निर्गुण ए भौतिक जगत रे सी होती तीनोटी गुण रे भौतिक जगत सृष्टि किंतु भगवान ए भौतिक जगत रे आश्रय मध्य गुण रे आश्रय करती ना गुण सत्य गुण को आश्रय कर भगवान आसती विष्णु किंतु गुण रे प्रभाव रे से प्रभावित होती ना से निर्गुण तेणु यह भाव में भगवान तथापि लोकाप्य संभवाय लोक मान आवश्यकता रही आसंद भगवान विशेष भाव में जो रही भगवान सा परित्राण है साधुना साधु मान को आनंद प्रदान करती विनाशा च दुष्कृता जो मैंने भगवान को शरण जानते ना विनाश करती एवं धर्म स्थापन करती तेना यह भाव में भगवान अनुकालम रिच्छति विभिन्न समय भगवान आसंती प्रति युग भगवान कहले प्रति युग संभवामी युगे युगे प्रति युग भगवान आसंती एवं विशेष भाव कलि युग जो भगवान आसंती से छद्म रूप से आसंती छल कनुज छन्न कलुज अभव त्रिजुगत सत्व कलि युग भगवान छन्न अवतार आसंती भक्त अवतार यदि भगवान ये आविर्भाव होते नवद्वीप भगवान किंतु केते जन लोक जानुसंति से भगवान बोली सहजर तो भगवान को जानवा खूब क्वचित लोक जानती भगवद गीता सप्तम अध्याय भगवान कहते जन्म कर्म चमे दिव्यम एवं जो विधि तत्वता आ गोटे स्थान सप्तम अध्याय कहते भगवान जे मनुष्याण सहस्रेशु कश्चित जतति सिद्ध है जतताम सिद्धाना कश्चिन मान व्यति तत्व हजार हजार मनुष्य मान भितर खूब क्वचित लोक जीवन में सिद्धिलाभ करने चेष्टा कर अनेक हजार हजार सिद्ध मान भितर खूब क्वचित लोक भगवान तत्व जानते भगवान पंच हजार वर्ष तले आसी निजे घोषणा कले मु भगवान मत परतर नान्यात किंचित अस्ति धनंजय मोठर बाबू उन्नतर सत्य किसी ना मुझे भगवान किंतु भगवदगीता पंचदश अध्याय भगवान कहले अतोस्मी लोक वेदेच प्रतीत पुरुषोत्तम मुझे पुरुषोत्तम किंतु केते जन लोक जानले से भगवान बोली भगवान थिला समय मध्य शिशुपाल जानपार नथिले जो भगवान राजस्व यज्ञ अग्रपूज्य हिसाब से बछा गले सहदेव कथा कहले भीष्म को समर्थन कले कि शिशुपाल सी बुझीपारे ना कहज भगवान भी जो मान वर्णाश्रम कौन वर्ण ना बुढ़ा पेता कौन कूल ना कौन वर्ण ना कौन आश्रम ना वर्णाश्रम कुला पेदा ସର୍ବଧର୍ମ ବହିଷ୍କୃତ, କୌଣସି ଧର୍ମ ଆଚରଣ କରୁନାହାନ୍ତି ଇଏ ସର୍ବଧର୍ମ ବହିଷ୍କୃତ। ଏବଂ ସ୍ୱେଚ୍ଛାଚାରୀ ଭାବରେ କାର୍ଯ୍ୟ କରୁଛନ୍ତି, ଗୁଣହୀନା, ତାଙ୍କର କୌଣସି ଭଲ ଗୁଣ ନାହିଁ। ସପର୍ଯ୍ୟାଙ୍କ କଥା ମହାରତି, ତାଙ୍କୁ କେମିତି ସପର୍ଯ୍ୟା, ତାଙ୍କୁ କେମିତି ଶ୍ରେଷ୍ଠ ପୂଜ୍ୟ ବୋଲି କରାଯିବ, ଏଇଭଳି ଭାବରେ ସେ ଆପତ୍ତି କରୁଥିଲେ ଶିଶୁପାଳ। ଯାହା ହଉ, ଏଇଭଳି ଭାବରେ ଭଗବାନଙ୍କୁ ଜାଣିବା ଲୋକ ଖୁବ୍ କମ୍। ଆଉ ସେଇ ଭଗବାନ ଯେତେବେଳେ ଭକ୍ତ ରୂପରେ ଆସନ୍ତି, ଭକ୍ତାବତାରଂ ଭକ୍ତାଖ୍ୟଂ ନମାମି ଭକ୍ତ ଶକ୍ତିକଂ, ପଞ୍ଚତତ୍ଵାତ୍ମକ ପଞ୍ଚତତ୍ଵ ହିସାବରେ ଆସିଛନ୍ତି ଭଗବାନ, ସ୍ୱୟଂ ଭଗବାନ ଭକ୍ତ ରୂପରେ ଆସିଛନ୍ତି, ତାଙ୍କୁ କେତେଜଣ ଲୋକ ଜାଣିବେ? ତେଣୁ ନିଶ୍ଚିତ ଭାବରେ କୁହାଯାଇଛି, କଳିଯୁଗରେ କୃଷ୍ଣବର୍ଣ୍ଣ ଦିଶା କୃଷ୍ଣ ସାଙ୍ଗପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ। କଳିଯୁଗରେ ଯେ ଭଗବାନ, ତାର ଶାସ୍ତ୍ର ପ୍ରମାଣ ହେଉଛି ଏଇଟା, ସେ କୃଷ୍ଣ ଏଇ ଦୁଇଟି ଅକ୍ଷର, ଏଇ ଦୁଇଟି ବର୍ଣ୍ଣ ତାଙ୍କର ମୁଖରୁ ସବୁବେଳେ ଉଚ୍ଚାରିତ ହେଉଥିବ, କୃଷ୍ଣବର୍ଣ୍ଣ ଦ୍ୱିଷା କୃଷ୍ଣ, ତାଙ୍କର ଶରୀର ରଙ୍ଗ ପୀତବର୍ଣ୍ଣ, ଅକୃଷ୍ଣବର୍ଣ୍ଣ ଭଗବାନଙ୍କର କଳିଯୁଗରେ। ଏବଂ ସେ ଏକୁଟିଆ ଆସିବେ ନାହିଁ, ସାଙ୍ଗୋ ପାଙ୍ଗାସ୍ତ୍ର ପାର୍ଷଦମ, ସେ ନିଜର ଅଙ୍ଗ ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ଇତ୍ୟାଦି ଯେଉଁ ରହିଛନ୍ତି, ଗଦିତାଚାର୍ଯ୍ୟ ଇତ୍ୟାଦି, ଗୌରାଙ୍ଗ ଗଦାଧର ପଣ୍ଡିତ ତାଙ୍କର ଶକ୍ତି, ଶିବାସ ହେଉଛନ୍ତି ଭକ୍ତ ଅବତାର। ତେଣୁ ଏଇଭଳି ଭାବରେ ସାଙ୍ଗ ପାଙ୍ଗାସ୍ତ୍ର, ତାଙ୍କର ଅସ୍ତ୍ର ହେଉଛନ୍ତି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟେଣ ଯଜନ୍ତି ହି ସୁମେଧସ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଅତ୍ୟନ୍ତ ବୁଦ୍ଧିମାନ, ଖାଲି ବୁଦ୍ଧିମାନ ନୁହନ୍ତି, ସେମାନେ ଅତ୍ୟନ୍ତ ବୁଦ୍ଧିମାନ, ତାଙ୍କୁ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞରେ ଆରାଧନା କରିବେ ସେ ଭଗବାନଙ୍କୁ। ତେଣୁ ଏଇଭଳି ଭାବରେ ଗଜେନ୍ଦ୍ର ସ୍ତୁତି କରୁଛନ୍ତି, ଯେ ତସ୍ମୈ ନମଃ ପରେଶାୟ ତସ୍ମୈ ନମଃ ପରେଶାୟ ବ୍ରହ୍ମଣେ ଅନନ୍ତ ଶକ୍ତୈ ଅରୂପାୟୋରୂପାୟ ନମଃ ଆଶ୍ଚର୍ଯ୍ୟ କର୍ମଣେ। ତେଣୁ ତସ୍ମୈ, ସେଥିପାଇଁ ଏ କନକ୍ଲୁଜନ ଦେଉଛନ୍ତି, ସେଇଥିପାଇଁ ତସ୍ମୈ ତାଙ୍କୁ ନମଃ ପରେଶାୟ, ମୁଁ ତାଙ୍କୁ ପ୍ରଣାମ କରୁଛି, ନମସ୍କାର କରୁଛି, ସେ ହେଉଛନ୍ତି ଶ୍ରେଷ୍ଠ ପରେଶ, ନିୟନ୍ତ୍ରଣକାରୀ ଭିତରେ ଶ୍ରେଷ୍ଠ ନିୟନ୍ତ୍ରଣକାରୀ ହେଉଛନ୍ତି ସେ। ତସ୍ମୈ ନମଃ ପରେଶାୟ, ବା ଯେତେ ଉନ୍ନତ ବ୍ୟକ୍ତିତ୍ୱ ଅଛନ୍ତି ତାଙ୍କର ମଧ୍ୟ ଈଶ, ଯେତେ ଉନ୍ନତ ନିୟନ୍ତ୍ରଣକାରୀ ଅଛନ୍ତି ବ୍ରହ୍ମା ଇତ୍ୟାଦି, ତାଙ୍କର ମଧ୍ୟ ସେ ଈଶ। ନମଃ ପରେଶାୟ, ତେଣୁ ସେ ହେଉଛନ୍ତି ପରେଶ, ଯେମିତି ବ୍ରହ୍ମା ତାଙ୍କର ବ୍ରହ୍ମ ସଂଗୀତରେ କହିଲେ, ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ହେଉଛନ୍ତି କୃଷ୍ଣ। ତେଣୁ ଗଜେନ୍ଦ୍ର କହୁଛନ୍ତି, ତସ୍ମୈ ନମଃ ପରେଶାୟ ବ୍ରହ୍ମଣେ ଅନନ୍ତ ଶକ୍ତୈ, ଆପଣ ହେଉଛନ୍ତି ବ୍ରହ୍ମ, ଯେଉଁମାନେ ପ୍ରକୃତରେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଭଗବାନ ଅଦ୍ୱୟ ସତ୍ୟଙ୍କୁ ତିନି ଭାବରେ ଅନୁଭୂତ ହୁଅନ୍ତି, ବଦନ୍ତି ତତ୍ତ୍ୱବିଦସ୍ତତ୍ୱମ ଯତ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ତତ୍ତ୍ୱବିତ୍, ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି, ସେ ହେଉଛନ୍ତି ବ୍ରହ୍ମ, ଅଦ୍ୱୟ ସତ୍ୟଙ୍କର ଯେଉଁ ପ୍ରାଥମିକ ଅନୁଭୂତି ସେ ହେଉଛି ବ୍ରହ୍ମ ଅନୁଭୂତି। ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଲେ, ବ୍ରହ୍ମଣ ହିଁ ପ୍ରତିଷ୍ଠା, ମୁଁ ହେଉଛି ବ୍ରହ୍ମର, ମୋ ଦ୍ୱାରା ହିଁ ପ୍ରତିଷ୍ଠା, ବା ବ୍ରହ୍ମ ହିଁ ମୋର ଶରୀରର ଅଙ୍ଗକାନ୍ତି, ବ୍ରହ୍ମ ବ୍ରହ୍ମଣ ହିଁ ପ୍ରତିଷ୍ଠା। ବ୍ରହ୍ମ ରୂପରେ ତାଙ୍କର କୌଣସି ରୂପ ନାହିଁ। ଅରୂପାୟ ବ୍ରହ୍ମ କହିଲେ ଜ୍ୟୋତି, ତାଙ୍କର କୌଣସି ରୂପ ରହୁନାହିଁ, ନିରାକାର ବୋଲି କୁହାହେଉଛି। ବ୍ରହ୍ମ ହିସାବରେ ତାଙ୍କର କୌଣସି ଆକାର ନାହିଁ, ଜ୍ୟୋତି ହିସାବରେ ରହିଛନ୍ତି ସେ। କିନ୍ତୁ ପରମାତ୍ମା ରୂପରେ ବା ଭଗବାନ ରୂପରେ ତାଙ୍କର ଅନେକ ରୂପ ରହିଛି, ଆଉ ଗୁରୁ ରୂପାୟ ଅନେକ ରୂପ ରହିଛି। ଏଭଳି ରୂପ ଯେଉଁଟାକ ହିରଣ୍ୟକଶିପୁ ଚିନ୍ତା କରିପାରୁନଥିଲେ, ଏଭଳି ରୂପ ହେଇପାରେ ଭଗବାନଙ୍କର ବୋଲି। 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, କିନ୍ତୁ ଏଭଳି କୌଣସି ରୂପ ସେ ଚିନ୍ତା କରିପାରୁନଥିଲେ ଯେ ହେଇପାରିବେ। ସେ ପଶୁ ଦ୍ୱାରା ମରିବେ ନାହିଁ କି ମନୁଷ୍ୟ ଦ୍ୱାରା ମରିବେ ନାହିଁ, କିନ୍ତୁ ଭଗବାନ ଗୋଟେ ଅଦ୍ଭୁତ ରୂପ ଧାରଣ କଲେ। ଅଦ୍ଭୁତମ୍ କିଭଳି ନା, ମସ୍ତକ ହେଉଛି ମନୁଷ୍ୟ ସିଂହ ମସ୍ତକ, ଆଉ ଶରୀର ହେଉଛି ମନୁଷ୍ୟ ଶରୀର, ତେଣୁ ନରସିଂହ ରୂପ ଧାରଣ କଲେ ଭଗବାନ, ଅଦ୍ଭୁତ ରୂପ। ଚିନ୍ତା କରିପାରିନଥିଲେ ହିରଣ୍ୟକଶିପୁ ଏଭଳି ରୂପ ଧାରଣ କରିବେ, ଅଦ୍ଭୁତ ରୂପ ସବୁ ରହିଛି। ରୂପାୟ ଅନେକ ବହୁ ରୂପ ରହିଛି ଭଗବାନଙ୍କର, ବିଭିନ୍ନ ଅବତାରରେ ଭଗବାନ ବିଭିନ୍ନ ରୂପରେ ଆସନ୍ତି। ଅବତାରା ହିଁ ଅସଂଖ୍ୟା, ଅନେକ ଅବତାର ରହିଛନ୍ତି, ବିଭିନ୍ନ ଗୁଣ ଅବତାର ରହିଛନ୍ତି, ସତ୍ତ୍ୱ ଗୁଣରେ, ରଜଗୁଣରେ, ତମଗୁଣରେ ଗୁଣ ଅବତାର ଆସନ୍ତି, ପୁରୁଷ ଅବତାର ରହିଛନ୍ତି, ଗର୍ଭଦୋକ ସାଇ ବିଷ୍ଣୁ, କାରଣଦୋକ ସାଇ ବିଷ୍ଣୁ, କ୍ଷୀରୋଦକ ସାଇ ବିଷ୍ଣୁ, ପୁରୁଷ ଅବତାର ସବୁ ରହିଛନ୍ତି। ଏବଂ ସେହିଭଳି ଭାବରେ ବିଭିନ୍ନ ମନ୍ୱନ୍ତର ଅବତାର ସବୁ ରହିଛନ୍ତି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ପ୍ରତୁମନିଙ୍କ ସମୟରେ ଭଗବାନ ଗୋଟିଏ ମନ୍ୱନ୍ତର ଅବତାର ଗ୍ରହଣ କରନ୍ତି। ତେଣୁ ଏହିଭଳି ଭାବରେ ଅବତାର ହିଁ ଅସଂଖ୍ୟା, ଅନେକ ଅବତାର ରହିଛନ୍ତି। ଏବଂ ଗୁରୁ ରୂପା ଏଭଳି ଭାବରେ ଅନେକ ରୂପ ଭଗବାନ ଗ୍ରହଣ କରନ୍ତି। ଏବଂ ବ୍ରହ୍ମଣେ ଅନନ୍ତ ଶକ୍ତି, ଭଗବାନଙ୍କ ଶକ୍ତିକୁ ଆମେ କଳ୍ପନା କରିପାରିବା ନାହିଁ, ଅନନ୍ତ ଶକ୍ତି ରହିଛି ଭଗବାନଙ୍କର। କାରଣ ଗଜରାଜ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କଲେ, କିନ୍ତୁ ବହୁତ ଶକ୍ତି ତାଙ୍କର ଥିଲେ ମଧ୍ୟ କୁମ୍ଭୀରଠାରୁ ସେ ମୁକ୍ତ ହୋଇପାରିଲେ ନାହିଁ। କିନ୍ତୁ ଭଗବାନଙ୍କ ଶକ୍ତିକୁ ଆମେ କଳ୍ପନା କରିପାରିବା ନାହିଁ, ଅନନ୍ତ ଶକ୍ତି ରହିଛି ଭଗବାନଙ୍କର। କେତେ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହେଉଛି, ଭଗବାନଙ୍କ ନିଶ୍ୱାସରୁ ଜାତ ହେଉଛନ୍ତି, ଏ ଭଗବାନଙ୍କର ଅନନ୍ତ ଶକ୍ତିର ଗୋଟେ ଉଦାହରଣ, ଗୋଟେ ନିଦର୍ଶନ ଗୋଟେ। ଏହିଭଳି ଭାବରେ ଅନେକ ଶକ୍ତି ରହିଛି ଭଗବାନଙ୍କର, ତେଣୁ ନମ ଆଶ୍ଚର୍ଯ୍ୟ କର୍ମଣି, ଭଗବାନ କର୍ମ ସବୁ ଆଶ୍ଚର୍ଯ୍ୟ କର୍ମ ବା ଅଦ୍ଭୁତ କର୍ମ ସବୁ ରହିଛି, ଆଶ୍ଚର୍ଯ୍ୟ କର୍ମଣି। କିଭଳି ଆଶ୍ଚର୍ଯ୍ୟ ନା, ଯେଭଳି ଭାବରେ ସବୁ ରହିଛି, ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଭଗବାନ କରନ୍ତି, ଯେଭଳି ଭାବରେ ଗୋଟିଏ ଆଶ୍ଚର୍ଯ୍ୟ ଲୀଳା ବର୍ଣ୍ଣନା କରାଯାଉଛି ଭଗବାନଙ୍କର, ଏ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ। କାରଣ ଭଗବାନ ଯେତେବେଳେ କୁମାର ବୟସରେ ହେଇଥିଲେ ଏଇ ଲୀଳାଟି ହେଇଥିଲା, କିନ୍ତୁ ଏହି ଲୀଳାଟିକୁ ତାଙ୍କର ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ବର୍ଣ୍ଣନା କଲେ, ଏଥିରେ ଆଶ୍ଚର୍ଯ୍ୟ ହେଇଗଲେ ସୁଖଦେବ ଗୋସ୍ୱାମୀଙ୍କର କଥାରେ ଆଶ୍ଚର୍ଯ୍ୟ ହେଇଗଲେ ପରୀକ୍ଷିତ ମହାରାଜ। ତେଣୁ ସେ ପଚାରିଲେ କ'ଣ ପାଇଁ ଯେଉଁ କୁମାର ବୟସର ଲୀଳାଟି ପୌଗଣ୍ଡ ବୟସରେ ବର୍ଣ୍ଣନା କରାଗଲା, କାରଣ କ'ଣ? ତେଣୁ ବ୍ରହ୍ମା ବିମୋହନ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିଲେ। ବ୍ରହ୍ମା ଯେତେବେଳେ ଭଗବାନଙ୍କର ବତ୍ସାଚାରଣ କରୁଥିଲେ କୁମାର ବୟସ 5ମ ବର୍ଷରେ, ତାଙ୍କର ବତ୍ସାମାନଙ୍କୁ ଏବଂ ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ, ହରଣ କରିନେଇଥିଲେ, ଏବଂ 1 ବର୍ଷ ପରେ ସେ ପୁଣି ସେମାନଙ୍କୁ ଆଣିଲେ। ତେଣୁ ଏଇ 1 ବର୍ଷ ଗାୟବ ହୋଇଯାଇଥିଲା ଭଗବାନଙ୍କର, ଭଗବାନଙ୍କର ଗାୟବ ହେଇନି, କିନ୍ତୁ ଏଇ ସାଙ୍ଗ ବାଳକମାନେ ଏଇ କଥାଟିକୁ କହିପାରିନଥିଲେ। ଭଗବାନଙ୍କ ଲୀଳା ଚାଲିଛି, ଭଗବାନ ନିଜକୁ ବିସ୍ତାର କରିକିରି ଏସବୁ ଲୀଳା କରୁଥିଲେ, ଅଦ୍ଭୁତ ଲୀଳା ସବୁ କରିଛନ୍ତି। ତେଣୁ ଭଗବାନଙ୍କର ଭଗବତ ଗୀତାରେ ମଧ୍ୟ ବ୍ରହ୍ମା ଅର୍ଜୁନ ମଧ୍ୟ ସେ କଥା କହୁଛନ୍ତି ଭଗବତ ଗୀତା 2ଅଧ୍ୟାୟରେ। ଏସବୁ ଆଶ୍ଚର୍ଯ୍ୟ ସବୁ ରହିଛି, ଆଶ୍ଚର୍ଯ୍ୟ ପଦ୍ଧତି କଶ୍ଚିତ୍ ଏନଂ अस्यति तथिव चान्यम अस्यत पश्यति कश्चिदेनम अस्य भाव कि देखते यू आत्मसमुदय ज्ञान परमात्मा सम्बन्धीय कथा कौन कह भगवान सम्बन्धीय कथा कौन कह आत्मा सम्बन्धीय जो आलोचना होते आश्चर्य आश्चर्य बदती तथी चान्यंग आश्चर्य भाव अन्य कहते आश्चर्य जैनम मनियम शुणती अन्य आश्चर्य भाव शुणी श्रवण करती श्रुत्यापीन वेदन चैव कश्चित् किंतु ये श्रवण कले भगवान विषय केवल से बुझीपारती ना वेद चैव कश्चित् भगवान आत्मा संबंधी ज्ञान अर्जुन मध्य बुझी पार ना तेणु एक कथी भगवान कहते आश्चर्य भाव में शुणती आश्चर्य भाव में देखती आश्चर्य भाव में कितने जन कहते किंतु शुणिकी अने जापारती ना वेद न चाहिए कश्चि ये सब आश्चर्य आश्चर्य कर्मण भगवान रही भगवान भाव में अनेक आश्चर्य लीला सब रही तेणु आ गोटे आश्चर्य लीला हम भगवान आसी तक उद्धार करेंगे गजराज को उद्धार करेंगे भगवान पर यहाँ किसी आश्चर्य नुह कि अन्य सब आश्चर्य जो देवता मैंने वृद्धाश्र जो आसीगले से सहित युद्ध परास्त हो भगवान को प्रार्थना करागवत ष्ठ स्कंद वर्णना कर अविस्मित परिपूर्ण काम शनिव लाभेन समं प्रशांत बिना पशुपर्त परंगी बालिश शोलांगुनाती सिंधु भगवान कौन सी परिस्थिति विस्मित हमें ना भगवान किसी विस्मय ना आमपाई सब विस्मय भगवान पर किसी विस्मय ना इंद्र कोप करी जो विषम वर्षा करुले भगवान सत वर्ष बाड़क गोवर्धन को धारण करदे बाम हाथ कालिया अंगुठी धारण करदे सत दिन धरी आमपाई विस्मय भगवान पर अविस्मित किसी विस्मित ना से हबार भगवान सब शक्ति रही बड़ बलवत्ता चाहम जिते बड़ जिते बड़ बलवान व्यक्ति हूँ ना कहीं बड़ हो भगवान तेजस तेजस्वी नाम हम जिते तेजस्वी व्यक्ति हूँ ना कहीं तेज हो भगवान तेणु भगवान सबू सबकि संभव असंभव कि ना विस्म तक ना अविस्मित परिपूर्ण काम कहीं कामना सब पूर्ण था पूर्ण काम से पूर्ण मद सब पूर्ण से स्वयनैव लाभेन समं प्रशांतम निजर शक्ति से पूर्ण था सब प्रशांतम शब्दर अर्थ रे आचार्य मैंने कहते रागादि शून्य कौन सी आसक्ति ना ये भाव भगवान रही प्रशांतम बिनो पशुवर्त परंगी बाड़िश किंतु जो मैंने बाड़िश जो मैंने बुद्धिहीन बालक भली बुद्धि जो मान से मैंने भगवान आश्रय निहंती नहीं सोलांगुले नाति तित्तस्तुति सिंधु ये भवसागर को कुकुर लांगुड़ द्वारा पारिवापी से चेष्टा करती भगवान को पादपद्म आश्रय न नहीं कुकुर लांगुड़ धरी पारि जावाई चिंता करती भगवान को जो मैंने आश्रय ने विषय देवता मैंने कथा कहते सोलांग बहुत लोग देवता मान पूजा कर देवता मान द्वारा से पार होवसागर ये देवता मैंने एक कहते सोलांगुड़ी नाति तीर्थ सिंधु तेणु भगवान पर किसी विस्मय ना सबकि विस्मय आमपाई विस्मय छटी आश्चर्य रही एक जो पचार महाभारत धर्मबक प्रश्न पचार युधिष्ठ महाराज प्रश्न उत्तर देते किम आश्चर्य किम आश्चर्य से कहले आनी आनी भूतानि गच्छन्ति जमालयम् शेष स्थावरम् इच्छन्ति किम् आश्चर्यम् अथ परम्। प्रतिदिन बहुत लोक मृत्युवरण करुछन्ति किंतु जो मैंने बंचिकी रहिछन्ति सेमाने भावुछन्ति स्थावरम् इच्छन्ति, सेमाने चिंता करुनाहांति मृत्यु बोली हब तांकर। तेणु आठर गोड़े आश्चर्य कौन अच्छे এইভাবে ভাবে অনেক আশ্চর্য রয়েছে, কিন্তু বড় আশ্চর্য আশ্চর্যাত আশ্চর্য ঠার মধ্যে আহরি আশ্চর্য ভাগবত তৃতীয় স্কন্ধ তেত্রিশ অধ্যায়ে মা দেবহূতি সে কথাটি বর্ণনা করছেন যে অহোবত সোপচতু করিয়ান যত জিহ্বাগ্রে বর্ততে নাম তুভ্যম তেপুস্তপস্তে জুহু সস্মরাজ্যা ব্রহ্মাণ চূর্ণাম গৃণন্তি জেতে। এটি বিশ্বনাথ চক্রবর্তী ঠাকুর তাঁর ভাষায় কৌশল অহোবত ইতি আশ্চর্যাদপি এতদ আশ্চর্যম, যেতে আশ্চর্য অছি তাঠার মধ্যে সবুঠার বড় আশ্চর্য হচ্ছে এইটা অহোবত সোপচ তো গরিয়া সোপচ যে কুকুর বোঝি চণ্ডাল সে মধ্যে সোপচ তো অপি গরিয়ান সে মধ্যে শ্রেষ্ঠ হয়ে যাচ্ছে। কেতবে শ্রেষ্ঠ হয়ে যাচ্ছে না যত জিহ্বাগ্রে বর্ততে নাম তুভ্যম, যাহর জিহ্বার অগ্রে নু সম্পূর্ণ আয়া বিশ্বনাথ চক্রবর্তী ঠাকুর তাঁর ভাষায় কথা যত জিহ্বাগ্রে এব জিহ্বাগ্রে এব নু সম্পূর্ণ আয়া বর্ততে এব নু ব্রুত নাম একমেব নু নামানি ইত্যর্থ। তেণুকরি মহাদেবতি আশ্চর্য হচ্ছে কথা অহোবত সোপচতো গরিয়ান যে জিহ্বাগ্রে বর্ততে নাম তুভ্যম তেপুস্তপস্তি জুহুবু শ্মনুরাজ্যা ব্রহ্মাণ চূর্ণাম গৃণন্তি জেতে। সে শ্রেষ্ঠ কেমিতি হয়ে যাচ্ছে না সে তাকে বুঝিয়া পড়ে সে সমস্ত তপস্যা করেছেন তেপুস্তপস্তি জুহুবু সমস্ত যজ্ঞ করেছেন শশ্নু সমস্ত তীর্থের স্নান করেছেন এবং সমস্ত বেদ ব্রহ্মানুচু সমস্ত বেদ অধ্যয়ন করেছেন কেবল গৃণন্তি যেতে কেবল টিকি গুণগুণ হয়ে যাই গোটি নাম ভগবান জিহ্বার অগ্রে। তেণু মা দেবতী আশ্চর্য হয়ে যাচ্ছেন অহোবত সোপচতো গরিয়ান অহোবত ইতি আশ্চর্যাদপি এতদ আশ্চর্যম। তেণু বিশ্বনাথ চক্রবর্তী ঠাকুর কৌশল যে সম্পূর্ণ জিহ্বায়া সম্পূর্ণ উচ্চারিতানি বহুনি নামানি তো কিমুত ইতি ভাব, সম্পূর্ণ জিহ্বারে সম্পূর্ণ ভাবরে উচ্চারণ করি অনেক নাম যেমানে গ্রহণ করছেন তাঙ্ক কথা কোন কহিবা। হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। জয় শ্রীমদ্ভাগবতম কি জয় শ্রীপাদ মহারাজ কি জয় শ্রী গুরুদেব কি অনন্ত কোটি বৈষ্ণবৃন্দ কি তাই ঘোর প্রেমানন্দে।